ସତରେ କ'ଣ ସତ ଭଲ ପାଇବା ଅଧା ରହିଯାଏ? ଯଦି ବି ଏ କଥା ସତ ନୁହଁ, ତାହେଲେ ରାଣୀ ରାଜାଠୁ ଦୂରେଇ ଗଲା କାହିଁକି? ଶୁଣନ୍ତୁ, ଗୋଟେ ନିଷ୍ଠୁର ମନର ଆଉ ଗୋଟେ ନିଷ୍ପାପ ଆତ୍ମାର କାହାଣୀ, ରାଜା ରାଣୀଙ୍କ ପ୍ରେମ କାହାଣୀ।
ଥିଲା ରାଣୀ ପ୍ରେମ ଦୁନିଆ ପାରିଲାନି ରାଜା ଜାଣି, ଅଭାଗ ମନର ଅଭୁଲା ଗପକୁ ଥରୁ ଟିଏ ଦବୁ ଶୁଣି। ମିଛ ଥିଲା ରାଣୀ ପ୍ରେମ ଦୁନିଆ ପାରିଲାନି ରାଜା ଜାଣି, ଅଭାଗ ମନର ଅଭୁଲା ଗପକୁ ଥରୁ ଟିଏ ଦବୁ ଶୁଣି। କଥା ଦେଇ ରାଣୀ ସବୁ ଭୁଲିଲା, ରାଜା ପ୍ରେମକୁ ସେ ପାସରି ଦେଲା, ହେଲା ବାୟାଣୀ। ଏ ରାଜା ରାଣୀଙ୍କ ପ୍ରେମ କାହାଣୀ, ଥରେ ଶୁଣିବୁ ରାଜା ରାଣୀଙ୍କ ପ୍ରେମ କାହାଣୀ। ଏ ରାଜା ରାଣୀଙ୍କ ପ୍ରେମ କାହାଣୀ, ଥରେ ଶୁଣିବୁ ରାଜା ରାଣୀଙ୍କ ପ୍ରେମ କାହାଣୀ। ରାଜା ଦିନେ ତାକୁ ଭଲ ପାଉଥିଲା, ଭାଙ୍ଗି ନିଜ ସ୍ୱାଭିମାନ, ହାରିବାଟା ରାଣୀ ପୁରସ୍କାର ଦେଲା, ଭାଙ୍ଗିଲା ରାଜାର ମନ। ରାଜା ପ୍ରେମକୁ କବର ଦେଇ ରାଣୀ ଚାଲିଗଲା ସବାରି ନେଇ ଟାଣି ଓଢ଼ଣୀ। ଏ ରାଜା ରାଣୀଙ୍କ ପ୍ରେମ କାହାଣୀ, ଥରେ ଶୁଣିବୁ ରାଜା ରାଣୀଙ୍କ ପ୍ରେମ କାହାଣୀ। ଏ ରାଜା ରାଣୀଙ୍କ ପ୍ରେମ କାହାଣୀ, ଥରେ ଶୁଣିବୁ ରାଜା ରାଣୀଙ୍କ ପ୍ରେମ କାହାଣୀ। ହାଏ କାଠି କୁଟା ଥୋଇ କେତେ ଆଶା ନେଇ ରାଜା କରିଥିଲା ଘର, ହେଲେ ରାଣୀ ତାକୁ ନିଜ ହାତେ ଭାଙ୍ଗି ଗଢ଼ିଲା ନୂଆ ସଂସାର। ରାଣୀ ପାଇଁ ରାଜା ଜୁଇ ଜଳିଲା, କାହିଁକି କେ ଜାଣି ଛଳନା କଲା ସେ କପଟି ରାଣୀ। ରାଜା ରାଣୀଙ୍କ ପ୍ରେମ କାହାଣୀ, ଥରେ ଶୁଣିବୁ ରାଜା ରାଣୀଙ୍କ ପ୍ରେମ କାହାଣୀ। ଏ ରାଜା ରାଣୀଙ୍କ ପ୍ରେମ କାହାଣୀ, ଥରେ ଶୁଣିବୁ ରାଜା ରାଣୀଙ୍କ ପ୍ରେମ କାହାଣୀ। ଏ ରାଜା ରାଣୀଙ୍କ ପ୍ରେମ କାହାଣୀ, ଥରେ ଶୁଣିବୁ ରାଜା ରାଣୀଙ୍କ ପ୍ରେମ କାହାଣୀ।